ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ରାଜ୍ୟ ସରକାର ସୁଶାସନ ଓ ଓଡ଼ିଆ ଅସ୍ମିତା ବଜାୟ ରଖିବା ପାଇଁ ପ୍ରତିଶ୍ରତିବଦ୍ଧ। ବିଧାନସଭାରେ ଗତକାଲି ବଜେଟ୍ ସମ୍ପର୍କିତ ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ସେ କହିଛନ୍ତି ଏଥିଲାଗି ବଜେଟ୍ରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଆସନ୍ତା 2036ରେ ଓଡ଼ିଶା ଗଠନ ଶତବାର୍ଷିକୀ ପୂର୍ତ୍ତି ଉପଲକ୍ଷେ ସରକାର ବିକଶିତ ରାଜ୍ୟ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବଜେଟ୍ ଏହାର ମୂଳଦୁଆ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନା ଅନୁସାରେ ଗତ 25 ତାରିଖରେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ 2024-25 ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରିଥିବା 95,000 କୋଟି ଟଙ୍କାର ଲେଖା ଅନୁଦାନକୁ ମଞ୍ଜୁର କରାଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ସୁଦ୍ଧା ବିଭିନ୍ନ ସେବା ଓ ଉଦ୍ଦେଶ୍ୟ ସାଧନ ନିମନ୍ତେ ଖର୍ଚ୍ଚ ତୁଲାଇବା ଲାଗି ଲେଖା ଅନୁଦାନ ଅନୁସୂଚୀର ସପ୍ତମ ସ୍ତମ୍ଭରେ ସୂଚିତ ମୋଟ ହିସାବ ରୂପେ ଦର୍ଶାଯାଇଥିବା ଏହି ଅନୁଦାନକୁ ବିଧାନସଭାରେ ବାଚନିକ ଭୋଟ୍ ମାଧ୍ୟମରେ ବାଚସ୍ପତି ମଞ୍ଜୁର କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2024-25 ଆର୍ଥିକ ବର୍ଷ ପାଇଁ ଆଗତ କରିଥିବା କେନ୍ଦ୍ରୀୟ ବଜେଟ୍ ଗତକାଲି ଲୋକସଭାରେ ଗୃହୀତ ହୋଇଛି। 48,21,000 କୋଟି ଟଙ୍କାର ବଜେଟ୍ ବାଚନିକ ଭୋଟ୍ ମାଧ୍ୟମରେ ଗୃହୀତ ହୋଇଛି। ସୂଚନା ଅନୁସାରେ ଗତ 23 ତାରିଖରେ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସରକାର ପ୍ରଶିକ୍ଷଣ ମାଧ୍ୟମରେ ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରାଇବା ଲକ୍ଷ୍ୟ ରଖିଛନ୍ତି ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଜାତୀୟ ଶିକ୍ଷାନବିଶ ପ୍ରଶିକ୍ଷଣ ଯୋଜନା NATS 2.0 ପୋର୍ଟାଲର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ନିଯୁକ୍ତି ସୁଯୋଗକୁ ଗତି ଦେବା ସହିତ ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ହେଉଛି ଏହି ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ। ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ବର୍ତ୍ତମାନ ସମୟ କେବଳ ଡିଗ୍ରୀ ହାସଲ କରିବା ପାଇଁ ନୁହେଁ, ବରଂ ଦକ୍ଷତା ବିକାଶ ଦିଗରେ ଗୁରୁତ୍ୱ ବହନ କରେ ବୋଲି ସେ କହିଛନ୍ତି। ଏହି ଅବସରରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ ଶିକ୍ଷାମନ୍ତ୍ରୀ ଛାତ୍ରବୃତ୍ତି ଆକାରରେ 100 କୋଟି ଟଙ୍କା ପ୍ରଦାନ କରିଛନ୍ତି। ରେଳ ନିରାପତ୍ତାକୁ ଅଧିକ ସଶକ୍ତ କରିବା ସହିତ ଟ୍ରେନ୍ର ଗତିବୃଦ୍ଧି ଦିଗରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଅଧୀନସ୍ଥ ଭଦ୍ରକ ପଲାସା ଏବଂ ଖୋର୍ଦ୍ଧାରୋଡ଼ ପୁରୀ ରେଳ ସେକ୍ସନରେ ଟ୍ରାକ୍ ନିରାପତ୍ତା ଜନିତ ରେଳ ଧାରଣା କଡ଼ରେ ବାଡ଼ ଦେବା ଲାଗି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏଥିଲାଗି ଟ୍ରାକ୍ ନିକଟରେ ନିଜ ସୀମା ମଧ୍ୟରେ ପ୍ରାଚୀର ନିର୍ମାଣ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟ 275 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ଟ୍ରାକ୍ ନିକଟରେ ବିଚରଣ କରୁଥିବା ଗୃହପାଳିତ ପଶୁ ରେଳ ଲାଇନ୍ରେ ପ୍ରବେଶ କରିପାରିବେ ନାହିଁ। ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ, ବନ୍ଦେ ଭାରତ ଟ୍ରେନ୍ର ଚଳାଚଳକୁ ସୁଗମ କରିବା ସହିତ 130 କିଲୋମିଟର ବା ଏହାଠାରୁ ଅଧିକ ବେଗରେ ନିରାପଦରେ ଟ୍ରେନ୍ ଚଳାଚଳ କରିବା ଲାଗି ନିରାପତ୍ତା ଜନିତ ବାଡ଼ ଦେବା କାର୍ଯ୍ୟ ଆରମ୍ଭ କରାଯିବ। ରାଜ୍ୟରେ ସମ୍ପ୍ରତି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ଓ ନଦୀଗୁଡ଼ିକରେ ଜଳପ୍ରବାହ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକରେ ହୀରାକୁଦ ଓ ରେଙ୍ଗାଲି ଜଳଭଣ୍ଡାର ସମେତ ଅନ୍ୟାନ୍ୟ ବୃହତ୍ ଓ ମଧ୍ୟମ ଜଳଭଣ୍ଡାରଗୁଡ଼ିକର ଜଳଧାରଣ କ୍ଷମତା ଓ ବର୍ତ୍ତମାନର ଜଳସ୍ତର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯାଇଛି। ଲଗାଣ ବର୍ଷାଜନିତ ପ୍ରଭାବ ଓ ପରବର୍ତ୍ତୀ ପଦକ୍ଷେପ ଲାଗି ପୂର୍ବରୁ ଏ ସମ୍ପର୍କରେ ରହିଥିବା ମାର୍ଗଦର୍ଶିକା ଅନୁଯାୟୀ ଅଧିକ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ କୌଣସି କ୍ଷେତ୍ରରେ ଯେପରି ଜୀବନହାନୀ ନ ହୁଏ ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହରୀ ବନ୍ୟା ରୋକିବା ଲାଗି ସରକାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ବର୍ଷା ସମୟରେ ଡ୍ରେନ୍ ଜଳ ନିଷ୍କାସନ କରିବା ଉପରେ ଶ୍ରୀମତୀ ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି। ସହରରେ ଥିବା ନାଳଗୁଡ଼ିକରେ ବ୍ୟାରିକେଡ୍ କରିବା ସହିତ ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବା, ଡ୍ରେନ୍ ସ୍ଲାବ୍ରେ ଯେପରି ଦୁର୍ଘଟଣା ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି। ଡ୍ରେନ୍ ପାଣି ଅବରୋଧ କରୁଥିବା ଜବରଦଖଲକୁ ତୁରନ୍ତ ହଟାଇବା ସହ ସମ୍ଭେଦନଶୀଳ ଜାଗା ଚିହ୍ନଟ କରି ପମ୍ପସେଟ୍ ରଖିବା ଲାଗି ମଧ୍ୟ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଚକ୍ରବୁଲା ବା ଚକ୍ରନାରାୟଣ ଏକାଦଶୀ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଶେଷ ହେବା ପରେ ବିମାନରେ ଅଧିଷ୍ଠିତ ହୋଇ ପ୍ରଭୁ ଚକ୍ରନାରାୟଣ ବା ମହାପ୍ରଭୁଙ୍କ ସୁଦର୍ଶନ ଚକ୍ର ନଗର ପରିକ୍ରମା କରିବେ। ପୂର୍ବରୁ ଶ୍ରୀକ୍ଷେତ୍ରରେ ମହାମାରୀ ସମୟରେ ଲୋକେ ମୃତ୍ୟୁମୁଖରେ ପଡ଼ୁଥିଲେ। ଏଭଳି ସ୍ଥିତିରେ ମହାପ୍ରଭୁ ତାଙ୍କ ଆୟୁଧ ଚକ୍ରନାରାୟଣଙ୍କୁ ପଠାଇ ନଗରବାସୀଙ୍କ ଖବର ନେଉଥିବା କିମ୍ବଦନ୍ତୀ ରହିଛି। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଚାରି ଆଶ୍ରମରେ ମହାପ୍ରଭୁ ବିଜେ ହୋଇ ଏହି ସ୍ୱତନ୍ତ୍ର ନୀତି ପାଳନ କରାଯାଇଥାଏ। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।